ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଇଜେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଇବଛନ୍ ପାଳନ କରାଯିବା। ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଗୋଟିଏ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଇବା 31 ତାରିଖ ଦିନ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପରିପ୍ରେକ୍ଷୀ ପହିଲା ଥର ଲାଗି ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଆୟୋଜନ କରବାର ଲାଗି ପ୍ରସ୍ତୁତି ମୂଲ ହୋଇଛି। ଏଦିନ ରାଜ୍ୟର 115 ପୌରାଞ୍ଚଳନ ଏକାସାଙ୍ଗେ ଭିନ୍ ଭିନ୍ ପ୍ରସଙ୍ଗ ଲୋକାର୍ପଣ ପ୍ରତିଯୋଗିତା ଆୟୋଜନ କରାଯାଇକରି ପୁରସ୍କାର ଆଉ ପ୍ରମାଣପତ୍ର ଦେବାର ସଭାସମିତି ଆଉ ଭିନ୍ ଭିନ୍ କ୍ଷେତ୍ରନ ଉଲ୍ଲେଖନୀୟ କାମ କରୁଥିବା ଲୋକଙ୍କୁ ସମ୍ବର୍ଦ୍ଧନା ଦେବାରକେ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ବାବଦେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସାଙ୍ଗେ ଗୋଟିଏ ବୈଠକ ହୋଇଯାଇଛି। ହିତାଧିକାରୀମାନେ ଯେନ୍ତା ଇ ଯୋଜନାଟି ସଠିକ୍ ସୂଚନା ପାଇବେ ଆଉ ଆବେଦନ କରିପାରିବେ ସେଥିଲାଗି ସବୁପ୍ରକାର ବ୍ୟବସ୍ଥା ଉପରେ ଉନ୍ନୟନ କମିଶନର ଜୋର୍ ଦେଇଛନ୍। ଇ ଯୋଜନା ଅଧୀନତି ଆସୁଥିବାର କେନ୍ସି ହିତାଧିକାରୀ ସୁବିଧାନୁ ଯେନ୍ତା ବାଦ୍ ନାଇଁ ପଡ଼ବେ ତାର୍ ଉପରେ ନଜର ଦେବାକେ କୁହାଯାଇଛି। ରାଜ୍ୟର ସହରାଞ୍ଚଳରୁ ଅନୁସୂଚିତ ଜାତି ଆଉ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କର ଘର ବାୟର କିସମ ଜମି ବିକ୍ରି କ୍ଷେତ୍ରଟି ରାଜସ୍ୱ ଅଧିକାରୀ କି ସ୍ଥାନୀୟ ତହସିଲଦାରଙ୍କ ଅନୁମତି ବାଧ୍ୟତାମୂଳକ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍। ଗ୍ରାମାଞ୍ଚଳ ବାଗି ସହରାଞ୍ଚଳ ନ ଭିଲ୍ ଏ କ୍ଷେତ୍ରନ ଓଡ଼ିଶା ଜମି ସଂସ୍କାର ଆଇନ ଓଏଲ୍ଆର୍ 1960 ଧାରା 22 ଲାଗୁ ହେବା। ଏ ଆଇନକେ ବାଦ୍ ଦେଇକରି ଜମି ବିକ୍ରି ନାହିଁ ହୋଇପାରେ ବୋଲି ଇବାବତ ପିଟିସନ୍ମାନଙ୍କୁ ଖାରଜ କରିକରି ହାଇକୋର୍ଟ ଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍। ଫି ପଞ୍ଚାୟତନ ପ୍ୟାକ୍ସ ଖୋଲାଯିବା ସେନ୍ତା ମାର୍କଫେଡ୍ର ପୁନର୍ଗଠନ ହେବା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ କହିଛନ୍। ଗଲାକାଲ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ତରଫୁ ବିଧାନସଭାନ ସମବାୟ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ କରିକରି ଶ୍ରୀ ସୁରଜ କହିଛନ୍ତି ଯେ ଏ ବାବଦେ 1830 ଲକ୍ଷ ଟଙ୍କା ଖର୍ଚ୍ଚ ହେବା। ଇତାର ଛଡ଼ା ଗ୍ରାମୀଣ ଭିଭିଭୂମି ବିକାଶ ପାଣ୍ଠିଟି 80,200 ମେଟ୍ରିକ୍ ଟନ୍ର ଗୋଦାମ ଘର ହେବା। ଏ ବାବଦେ 4,000 ଲକ୍ଷ ଟଙ୍କା ଖର୍ଚ୍ଚ ହେବା। 100 ଅଟକା ହୋଇଥିବା ରାଜ୍ୟର 45 ହାଇସ୍କୁଲର ସୁରକ୍ଷା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ବିଧାୟକ ବିଭୂତିଭୂଷଣ ବଳବନ୍ତ ରାୟଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ସ୍କୁଲମାନଙ୍କର ଉନ୍ନତିକରଣ ଲାଗି 2023-24 ନୀତିଗତ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ରାଜ୍ୟ ରହୁଥିବାର 80 କି ତାନ୍ନୁ ଅତକା ବୟସ୍କ ବରିଷ୍ଠ ନାଗରିକ ଆର୍ ଶତକଡ଼ା 80 କି ତାନ୍ନୁ ଅତକା ଅକ୍ଷମ ଥିବାର 5,26,837 ଜଣ ଯୋଗ୍ୟ ହିତାଧିକାରୀମାନଙ୍କୁ 3,500 ଟଙ୍କା ଲେଖା ଭତ୍ତା ଦେବାରକେ ରାଜ୍ୟ ସରକାର ଯୋଜନା କରୁଛନ୍। ବିଧାନସଭାନ ବିଧାୟକ ମନୋହର ରନ୍ଧାରୀଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ରାଜ୍ୟନ ମଧୁବାବୁ ଭତ୍ତା ଯୋଜନାଟି 36,75,008 ଜଣ ଆଉ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନତି 20,33,959 ଜଣ ହିତାଧିକାରୀମାନଙ୍କୁ ଭତ୍ତା ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 113 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ଟି ଭିଲ୍ ଶୁଣାଯାଇ ପାର୍ବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ପୁରୀ ଶ୍ରୀକ୍ଷେତ୍ରନ ଆଜି ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ହେବା। ଏଥିଲାଗି ପହିଲା ଭୋଗ ମଣ୍ଡପନ ଭୋଗ ଶେଷ ହେବା ଋତୁରୁ ପାଖାପାଖି 2 ସଞ୍ଜର 6 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ତରଫ କୁହାଯାଇଛି। ସମ୍ଭଲପୁର ସହରର ଅଇଁଠାପାଲି ପାଖ 33 କେଭି ଫିଡର ଲାଇନ୍ର ଦେଖରେଖ କାମ ଲାଗି ଆଜି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ସମ୍ଭଲପୁର ସହରର ଅଇଁଠାପାଲି କାଇଁସିର ଭାଲୁପାଲି ବୁଢ଼ାରଜା ପ୍ରଧାନପଡ଼ା ଅନ୍ଗୁଲିଆପଡ଼ା ଏସ୍ଆର୍ଆଇଟି କଲୋନୀ ଜଗନ୍ନାଥ କଲୋନୀ ଫାଟକ ଚେରୁଆପଡ଼ା ବଲବସପୁର ସମଲେଇ ମନ୍ଦିର ଏରିଆ ପଟନାୟକପଡ଼ା ଲେବର କଲୋନୀ ମୁଦିପଡ଼ା ରେଲୱେ କଲୋନୀ ବଡ଼ବଜାର ବଙ୍ଗାଲିପଡ଼ା ଲକ୍ଷ୍ମୀଡୁଙ୍ଗରୀ ଦୁର୍ଗାପାଲି ସହଯୋଗନଗର ରେମେଡ୍ ବରେଇପାଲି ଆର୍ କ୍ଷେତ୍ରାଜପୁର ଆର୍ ଆଖରପାଖର ଇଲାକାନ ଆଜି ସକାଳର 8 ଦିନର 2 ତକ ପାୱାର କଟ୍ ହେବା। ମାଧ୍ୟମିକ ଶିକ୍ଷା ପରିଷଦ ତରଫ ହୋଇଥିବା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଲ ଆଉ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଲ ଗଲାକାଲି ବାହାରିଛି। ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା 796 ଜଣ ପରୀକ୍ଷାର୍ଥୀଙ୍କ ଭିତରୁ 441 ଜଣ ପାସ୍ କରିଛନ୍। ପରୀକ୍ଷାର୍ଥୀମାନେ ସେମାନଙ୍କର ପରୀକ୍ଷା ଫଲ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫ କୁହାଯାଇଛି। ରାଜ୍ୟର 26 ଜିଲ୍ଲାର କେତେଟା ଜାଗାନ ଆଜି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ଏମାନଙ୍କ ଭିତରୁ ସମ୍ଭଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ା ଦେବଗଡ଼ ଢେଙ୍କାନାଳ ଅନୁଗୁଳ ଆର୍ କେନ୍ଦୁଝର ଜିଲ୍ଲାନ ପ୍ରବଳ ବର୍ଷା ହୋଇପାରେ। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02। ଜୁହାର।